ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ଓଡ଼ିଶାରୁ ଦୁଇଜଣ ସମ୍ମାନିତ, ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ହେବ ବ୍ୟାପକ ପରିବର୍ତ୍ତନ କହିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟସ୍ତରୀୟ ପଠନ ଅଭିଯାନର କଲେ ଶୁଭାରମ୍ଭ, ଜିଏସ୍ଟି ସଂସ୍କାର ଦ୍ୱାରା ରାଜ୍ୟର 10 ଲକ୍ଷରୁ ଉର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ ମତବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, ଏବଂ ହୀରାକୁଦ ଜଳଭଣ୍ଡାରର 24 ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଛାତ୍ରଛାତ୍ରୀଙ୍କ ଚରିତ୍ର ନିର୍ମାଣରେ ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ଶିକ୍ଷକ ପୁରସ୍କାର 2025 ପ୍ରଦାନ ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂତନ ଜାତୀୟ ଶିକ୍ଷାନୀତି ମାଧ୍ୟମରେ ଭାରତକୁ ବିଶ୍ୱସ୍ତରରେ ଜ୍ଞାନର ମହାଶକ୍ତି ଭାବେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ରାଷ୍ଟ୍ରୀୟ ଶିକ୍ଷାନୀତି କା ଉଦ୍ଦେଶ୍ୟ କି ଭାରତ ଏକ ଗ୍ଲୋବାଲ ନଲେଜ ସୁପର ପାୱାର ବନେ। ଇସ୍କେ ଲିଏ ୟେ ଅନିବାର୍ଯ୍ୟ ହେ କି ହମାରୀ ଶିକ୍ଷକୋଁ କି ପହଚାନ ବିଶ୍ୱକେ ସର୍ବଶ୍ରେଷ୍ଠ ଶିକ୍ଷକୋଁ କେ ରୂପ ମେ ହୋ। ସ୍କୁଲ ଏଜୁକେସନ, ହାୟର ଏଜୁକେସନ ଅର୍ ସ୍କିଲ ଏଜୁକେସନ, ଶିକ୍ଷା କେ ଇନ ତିନ କ୍ଷେତ୍ର ମେ ହମାରୀ ସଂସ୍ଥାନ ଅର୍ ଶିକ୍ଷକୋଁ କୋ ବଡ ଚଡକାର ଯୋଗଦାନ ଦେନା ହେ।
ରାଷ୍ଟ୍ରପତି କହିଛନ୍ତି, ଶିକ୍ଷାଦାନରେ ସ୍କାର୍ଟ କ୍ଲାସରୁମ୍, ସ୍କାର୍ଟ ବୋର୍ଡ ଅପେକ୍ଷା ସ୍କାର୍ଟ ଶିକ୍ଷକ ହେବା ଅଧିକ ଜରୁରୀ। ସ୍କାର୍ଟ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଉନ୍ନତି ସମ୍ପର୍କିତ ଆବଶ୍ୟକତାକୁ ବୁଝି ସେ ଦିଗରେ ପଦକ୍ଷେପ ନେଇଥାନ୍ତି। ରାଷ୍ଟ୍ରପତି ଆଜି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି। ସେଥିମଧ୍ୟରେ ମାଲକାନଗିରି ଜିଲ୍ଲା କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବସନ୍ତ କୁମାର ରଣା ଓ କୋରାପୁଟ ଜିଲ୍ଲା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଦରର କାର୍ଯ୍ୟରତ ଶିକ୍ଷକ ତରୁଣ କୁମାର ଦାସଙ୍କୁ ଆଜି ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରାଯାଇଛି। ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷା ପାଇଁ ଗୋଟିଏ ବୋର୍ଡ ଗଠନ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶାଇ ଗୋଟିଏ ବୋର୍ଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବ। ସ୍କିମାଟିକ୍ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ହ୍ରାସ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦୁଇଟି ଆହ୍ୱାନ ରହିଛି। ଶିକ୍ଷାନୁଷ୍ଠାନରେ ଉତ୍ତମ ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ଆଗାମୀ 3 ବର୍ଷରେ ପ୍ରାୟ 45,000 ଶିକ୍ଷକ ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ଦିନରେ ଗୋଟିଏ ପରିବର୍ତ୍ତନ ହେଉଛି, ଶିକ୍ଷାର ବ୍ୟାପକ ଭାବରେ ପରିବର୍ତ୍ତନ ହେବା ପାଇଁ ଯାଉଛି ଏବଂ NEP 2020 ଲାଗୁ ହୋଇଛି। ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ହେବ ଏବଂ ଆମ ପିଲାମାନଙ୍କୁ ସେମାନଙ୍କୁ ସ୍ୱତନ୍ତ୍ରତା ପ୍ରଦାନ କରିବ ଏବଂ ଶିକ୍ଷା କ୍ଷେତ୍ରରେ ଏକ ସୁନିଶ୍ଚିତତା ଆଣିବ, ଯେଉଁଥିରେ ଶିକ୍ଷାର୍ଥୀମାନେ ଅଧିକ ସୃଜନଶୀଳ ଏବଂ ସ୍ୱାବଲମ୍ବୀ ହେବେ।
ଶ୍ରୀ ମାଝୀ କହିଛନ୍ତି, ଆଗାମୀ ଦିନରେ ସାନ୍ତାଳୀ ଭାଷାରେ ମଧ୍ୟ ପାଠ ପଢ଼ାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ପଠନ ଅଭିଯାନ ପଢ଼ିବା ଗଢ଼ିବା ଓଡ଼ିଶାର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ ଆସନ୍ତା 2026 ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଧିକ ଇ ବସ୍ ଚଳାଚଳ କରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ 600 ଇ ବସ୍ ଚଳାଚଳ କରିବ। ସେଥିମଧ୍ୟରୁ 200 ଇ ବସ୍ ରାଜ୍ୟ ସରକାରଙ୍କ ପକ୍ଷରୁ କିଣାଯିବ ଏବଂ 400 ବସ୍ କେନ୍ଦ୍ର ସରକାର ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ସମ୍ଭଲପୁରରେ 25 ଇ ବସ୍ ଚଳାଚଳ କରିବ। ଏହାପରେ ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଏବଂ ଅନୁଗୁଳରେ ଇ ବସ୍ ଚଳାଚଳ କରିବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲାରେ ବନ୍ୟାଜନିତ କ୍ଷୟକ୍ଷତି ପ୍ରଦାନ, ରାସ୍ତାଘାଟ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 56ତମ ଜିଏସ୍ଟି ପରିଷଦ ବୈଠକରେ ବିଭିନ୍ନ କ୍ଷେତ୍ରରେ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ନେଇ ସୁପାରିଶ କରାଯାଇଛି। ଜିଏସ୍ଟି ସଂସ୍କାରରେ ଓଡ଼ିଶା ଲାଭାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂତନ ସଂସ୍କାର ଦ୍ୱାରା ବିଶେଷକରି ମଧ୍ୟବିତ୍ତ ଲୋକେ ଅଧିକ ଉପକୃତ ହେବେ। କେବଳ 2ଟି ସ୍ଲାବ କାର୍ଯ୍ୟକାରୀ ହେବା ଦ୍ୱାରା ସମସ୍ତେ ଲାଭବାନ ହେବେ। ରାଜ୍ୟରେ 10 ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଉପକୃତ ହେବା ସହ କୋଇଲା କ୍ଷେତ୍ରରେ ଅଧିକ ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଏସ୍ଟି ପରିଷଦ ବୈଠକରେ ବିଭିନ୍ନ ଶିକ୍ଷା ଉପକରଣ ଉପରୁ ଦ୍ରବ୍ୟ ଓ ସେବାକର ଛାଡ଼ କରାଯାଇଛି। ଜିଏସ୍ଟି ମୁକ୍ତ କରାଯାଇଥିବା ଉପକରଣଗୁଡ଼ିକ ମଧ୍ୟରେ ପୁସ୍ତକ, ପେନ୍ସିଲ୍, ସାର୍ପନର, ଗ୍ରାଫ୍ବୁକ୍, ମ୍ୟାପ୍ସ, ଗ୍ଲୋବ୍ ଏବଂ ଲାବୋରେଟୋରୀ ନୋଟ୍ବୁକ୍ ରହିଛି। ପୂର୍ବରୁ ଏହିସବୁ ଉପକରଣ ଉପରେ 12% ଜିଏସ୍ଟି ଲାଗୁ କରାଯାଇଥିଲା। ଅନ୍ୟାନ୍ୟ ପାଠ୍ୟ ଉପକରଣ, ଗଣିତ, ଜ୍ୟାମିତି ଏବଂ କଲର୍ ବକ୍ସ ଉପରେ ଜିଏସ୍ଟି ଦର 12%ରୁ 5%କୁ ହ୍ରାସ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେତେକ ପାଠ୍ୟ ଉପକରଣ ଉପରୁ ଜିଏସ୍ଟି ସମ୍ପୂର୍ଣ୍ଣ ଛାଡ଼ କରାଯାଇଥିବା ବେଳେ ଅନ୍ୟ କେତେକ ସାମଗ୍ରୀ ଉପରେ ମାତ୍ର 5% ଜିଏସ୍ଟି ଲାଗୁ କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ନାଗରିକ ବିଶେଷକରି ଶିକ୍ଷା କ୍ଷେତ୍ରରେ ଅର୍ଥନୈତିକ ବୋଝକୁ ହ୍ରାସ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପକୁ ବରଗଡ଼ ଜିଲ୍ଲାରେ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏ ସମ୍ପର୍କରେ ଶୁଣନ୍ତୁ ଆମ ସମ୍ଭାଦଦାତା ଉମେଶ ବିଶ୍ୱାଳଙ୍କ ରିପୋର୍ଟ।
ବିଭିନ୍ନ କ୍ଷେତ୍ରରେ ଜିଏସ୍ଟି କମ୍ କରିବା ପାଇଁ ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। କେତେକ ଶିକ୍ଷା ସାମଗ୍ରୀ ଉପରେ ସରକାର ସମ୍ପୂର୍ଣ୍ଣ ଭାବରେ ଶୁଳ୍କ ଛାଡ଼ କରିଛନ୍ତି। ବରଗଡ଼ର ରୋଟାରୀ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ର ଜିଏସ୍ଟି ପରିଷଦର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।
ଜିଏସ୍ଟି କାଉନ୍ସିଲ୍ର ଯେଉଁ ରିଭାଇଜ୍ଡ ଯେଉଁ ସେଡ୍ୟୁଲ୍ ଆସିଛି, ଏଠି ଆମ ଏଜୁକେସନ୍ ସେକ୍ଟର ଉପରେ ଗୋଟେ ବହୁତ ଭଲ ପ୍ରଭାବ ପଡ଼ିବ। ଆଗରୁ ଏଜୁକେସନାଲ ଯେଉଁ ଆଇଟମ୍ ଥିଲା ତାପରେ 5-12% ଜିଏସ୍ଟି ଟ୍ୟାକ୍ସ ପଡ଼ୁଥିଲା, ବର୍ତ୍ତମାନ ତାକୁ ଗଭର୍ଣ୍ଣମେଣ୍ଟ ତାକୁ 0% କରିଦେଇଛନ୍ତି। ତାର ଗୋଟେ ବହୁତ ଭଲ ପ୍ରଭାବ ବର୍ତ୍ତମାନ ଆମ ଛାତ୍ର ସମାଜ ଉପରେ ପଡ଼ିବ। ଆମ ଯେଉଁ ମିଡିଲ୍ କ୍ଲାସ୍ ଯେଉଁ ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି, ଏହାର ସୁଯୋଗ ସେମାନେ ନେଇପାରିବେ ଆଉ ତାଙ୍କ ଗୋଟେ ପାଠପଢ଼ା ଉପରେ ତାଙ୍କର ଆଗ୍ରହ ବଢ଼ିବ।
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ କଟକର ବାରବାଟୀ ପ୍ୟାଲେସ୍ଠାରେ ଅଟଳ ଫେଷ୍ଟିଭାଲ୍ ଆରମ୍ଭ ହୋଇଛି। ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍କରଣ କରିବା ପାଇଁ ଆୟୋଜିତ ତିନିଦିନିଆ ମହିଳା ସମାବେଶକୁ ବାଚସ୍କତି ସୁରମା ପାଢ଼ୀ ଉଦ୍ଘାଟନ କରିଛନ୍ତି। ଏଥିରେ ବିଭିନ୍ନ ବର୍ଗର ସମାଜରେ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ମହିଳାମାନଙ୍କୁ ସମ୍ମାନିତ କରାଯିବ। ମହିଳାମାନଙ୍କ କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ମଧ୍ୟ ବୃତ୍ତିଗତ ପ୍ରଶିକ୍ଷଣ ପ୍ରଦାନ କରାଯିବ। 2036 ସୁଦ୍ଧା ବିକଶିତ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ସରକାରଙ୍କ ପକ୍ଷରୁ ଆଦି କର୍ମଯୋଗୀ, ଆଦି ସହଯୋଗୀ ଓ ଆଦି ସାଥୀ ନେଇ ଗ୍ରାମ୍ୟସ୍ତରୀୟ ଯୋଜନା ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରିଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହଳଧର ସବରଙ୍କ ଅଧ୍ୟକ୍ଷତାରେ ତିନିଦିନିଆ ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ଅଭିଯାନ ସହିତ ସମନ୍ୱୟ ରଖି ଭାରତୀୟ ରେଳବାଇ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ଆସନ୍ତା ରବିବାର ସକାଳେ ରେଳବାଇ ଷ୍ଟାଡିୟମ୍ଠାରେ ସଣ୍ଡେ ଅନ୍ ସାଇକେଲ୍ ବ୍ୟାନରରେ ସ୍ୱତନ୍ତ୍ର ସାଇକ୍ଲୋଥୋନ୍ 2025 ଆୟୋଜନ କରାଯାଉଛି। ରେଳ କର୍ମଚାରୀ ଏବଂ ସମାଜ ମଧ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତା ଏବଂ ପରିବେଶ ସଚେତନତାକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ବଳିବାମନ ବେଶ ଅନୁଷ୍ଠିତ ହେଉଛି। ବାମନରୂପୀ ବାଳକ ବେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁ ରତ୍ନ ସିଂହାସନରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଦ୍ୱିପହର ଧୂପ ସରିବା ପରେ ଶ୍ରୀଜୀଉମାନଙ୍କୁ ଏହି ବେଶରେ ସଜିତ କରାଯାଉଛି। ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଶ୍ରୀଅଙ୍ଗରେ ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ। ବିଶ୍ୱାସ ରହିଛି ଯେ ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ। ଗୁରୁଦିବସ ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ଆଜି ଗୁରୁଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି। ନୟାଗଡ଼, ଦେବଗଡ଼, ଗଜପତି, ବରଗଡ଼, ଗଞ୍ଜାମ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି ଏବଂ କୋରାପୁଟଠାରେ ଆଜି ଜିଲ୍ଲାସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି। ରାଜ୍ୟର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହୀରାକୁ ଜଳଭଣ୍ଡାରର 24ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ଦୁଇଜଣ ସମ୍ମାନିତ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ହେବ ବ୍ୟାପକ ପରିବର୍ତ୍ତନ କହିଲେ ମୁଖ୍ୟମନ୍ତ୍ରୀ। ଜିଏସ୍ଟି ସଂସ୍କାର ଦ୍ୱାରା ରାଜ୍ୟର 10 ଲକ୍ଷରୁ ଉର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ ମତବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ। ଏବଂ ହୀରାକୁଦ ଜଳଭଣ୍ଡାରର 24 ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।